ଶେଷ ହୋଇଲେ ଯାଇ କମଳାଙ୍କ ପାସ ପାଣି ଝରି ଘେନି କରି କମଳା ଆଇଲେ ତର ହାସି ପ୍ରଭୁଙ୍କର ମୁଖକୁ ଚାହିଁଲେ माटी गोदाना